ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার জীবিত তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনায়ে আজির এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রশ্নর উত্তর আমি পত্র মাধ্যমে পঠাই সারিছু, তা বোধহয় আপনার হস্তগত হয়ে সারিথিব। যদি তাহা আপনার সন্তোষজনক হয়ে নথায়, তাহলে তুরন্ত পত্র মাধ্যমে আমার যোগাযোগ করতু। আশেষ অনুরোধ, আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার সাহায্য করতু, আমসহ পত্র মাধ্যমে যোগাযোগ করা নিমন্ত উৎসাহিত করতু। এসহ আপনার যদি কোণী প্রার্থনার অনুরোধ রয়েছে কিংবা জীবনর সাক্ষী রয়েছে, তাহলে তা লেখি জনাইলে আমি আপনার নিমন্তে মধ্যে প্রার্থনা করব। প্রভু যীশুঙ্কর অনুগ্রহ আপনার সহবর্তী হো। আসন্তু প্রভুঙ্কর বাক্য মধ্যকু যাওয়ার পূর্বরু সংক্ষেপে প্রার্থনা করিবা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছ যে তুমি আমি জীবিত মানক মধ্যে নামস্থান দিয়েছ। প্রভু ধন্যবাদ করুছ যে তুমি শ্রোতাবন্ধু মানকর সমস্যা সমাধান করিছ, তুমি অনেকঙ্কু সুস্থতা দিয়েছ। হ্যাঁ প্রভু, আজি মধ্যে যে মানে তুমঠার সুস্থতার অপেক্ষার অছন্তি, প্রভু তুমি সেমানকু সুস্থতা দিও। যে মানে প্রভু ପାପରୁ ଉଦ୍ଧାର ପାଇବା ନିମନ୍ତେ ପ୍ରଭୁ ତୁମ ନିକଟରେ ଅନୁତପ୍ତ, ପ୍ରଭୁ ତୁମେ ସେମାନଙ୍କୁ ପାପରୁ ଉଦ୍ଧାର କରି ସେମାନଙ୍କ ଜୀବନରେ ସେହି ଶାନ୍ତି ଆନନ୍ଦ ତୁମେ ଭରିଦିଅ। ପ୍ରଭୁ ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କର ସଙ୍ଗରେ କଥା କୁହ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ଆୟୁବ ପୁସ୍ତକ ତହିଁର 18-19 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବ ଦୁଇଟିର ମୁଖ୍ୟ ପ୍ରସଙ୍ଗ ହେଉଛି ଆୟୁବଙ୍କ ସହିତ ବିଲ୍ଦଦର ଦ୍ୱିତୀୟବାର କଥୋପକଥନ ଓ ବିଲ୍ଦଦଙ୍କ ପ୍ରତି ଆୟୁବଙ୍କର ଦ୍ୱିତୀୟବାର ପ୍ରତ୍ୟୁତ୍ତର। ଏହା ବିଲ୍ଦଦଙ୍କ ନିମନ୍ତେ ଦ୍ୱିତୀୟବାର, ମାତ୍ର ଏକ କୌତୁହଳର ବିଷୟ ହେଉଛି କୌଣସି ନୂତନ ବିଷୟ ଦେବା ପାଇଁ ତାହାଙ୍କ ପାଖରେ କିଛି ନାହିଁ। ଆପଣ ଜାଣିଥିବେ ଯେ ସେ ଜଣେ ପରମ୍ପରାଗତ ପ୍ରଥାର ସପକ୍ଷବାଦୀ ଥିଲେ ଓ ତାହାଙ୍କର ଅତି ପୁରାତନ କାହାଣୀଗୁଡ଼ିକ ଓ ହିତୋପଦେଶଗୁଡ଼ିକ ରହିଥିଲା, ଯାହାକୁ ସେ ବାରମ୍ବାର ପୁନରାବୃତ୍ତି କରୁଥିଲେ। ସେ ତାହା ଏଠାରେ ପୁନର୍ବାର ପୁନରାବୃତ୍ତି କରିବାକୁ ଯାଉଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଉତ୍ତମ ଥିଲା, ମାତ୍ର ତାହା ଆୟୁବଙ୍କ ଜୀବନ ପ୍ରତି ସହାୟକ ହୋଇପାରିନଥିଲା କି ତାହାଙ୍କ ଜୀବନରେ ଆଲୋକପାତ କରିପାରିନଥିଲା। 18 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଏଥି ଉତ୍ତାରେ ସୁହିୟ ବିଲ୍ଦଦ ଉତ୍ତର କରି କହିଲା, ତୁମେମାନେ କେତେକାଳ କଥା ଧରିବା ପାଇଁ ଜାଲ ପାତିବ? ବିବେଚନା କର, ତହିଁ ଉତ୍ତାରେ ଆମ୍ଭେମାନେ କହିବା, ଆମ୍ଭେମାନେ କାହିଁକି ପଶୁ ପରି ଗଣାଯାଉଅଛୁ ଓ ତୁମମାନଙ୍କ ଦୃଷ୍ଟିରେ ଅଶୁଚି ହୋଇଅଛୁ? ସ୍ପଷ୍ଟ ଭାବେ କହିବାକୁ ଗଲେ ବିଲ୍ଦଦ କହୁଅଛନ୍ତି, ଆଇବ ଯଦି ତୁମେ ନୀରବ ହୁଅ ତାହେଲେ ଆମମାନେ କିଛି କହିବୁ, ତୁମେ ନୀରବ ରୁହ ଆଉ ଶୁଣିବାକୁ ଚେଷ୍ଟା କର। ତୁମେ ଆମମାନଙ୍କ କଥା ଶୁଣିବା ପରିବର୍ତ୍ତେ ତୁମେ କେବଳ କଥା କହି ଚାଲିଛ। ପ୍ରକୃତରେ ଆଇବ ଓ ତାଙ୍କର ବନ୍ଧୁମାନେ କଥାବାର୍ତ୍ତା ନ କରି କେବଳ ଶୁଣିବା ଉଚିତ ଥିଲା, ମାତ୍ର ସେମାନେ ସେହି ସମୟରେ ଈଶ୍ୱରଙ୍କ ରବ ଶୁଣିବାକୁ ପ୍ରସ୍ତୁତ ନଥିଲେ। ମାତ୍ର ଈଶ୍ୱର ଆଇବଙ୍କୁ ତାଙ୍କର ସ୍ୱର ଶୁଣିବା ନିମନ୍ତେ ପ୍ରସ୍ତୁତ କରୁଅଛନ୍ତି ଓ ପରେ ଆପଣ ଦେଖିବାକୁ ପାରିବେ ଯେ ସେ ଶୁଣିବେ। ମାତ୍ର ଏହି ସମୟରେ ସେମାନେ ପରସ୍ପର ମଧ୍ୟରେ କେବଳ ବାଗ୍ଯୁଦ୍ଧ କରୁଅଛନ୍ତି। ଏହି ଲୋକମାନେ ଯେଉଁମାନେ କି ଆୟୁବଙ୍କର ବନ୍ଧୁ ହିସାବରେ ତାହାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଆସିଥିଲେ, ସେମାନେ ଆଉ ତାହାଙ୍କର ବନ୍ଧୁ ପରି ଆଚରଣ କରୁନାହାନ୍ତି କି ତାହାଙ୍କ ସହିତ ବନ୍ଧୁ ପରି ବ୍ୟବହାର କରୁନାହାନ୍ତି। ଚାରିପଦରେ ଲେଖା ଅଛି, କ୍ରୋଧରେ ଆପଣାକୁ ବିଦୀର୍ଣ୍ଣ କରୁଅଛି ଯେ ତୁମ୍ଭ ପାଇଁ କ'ଣ ପୃଥିବୀ ପରିତ୍ୟକ୍ତ ହେବ, ଅବା ଶୈଳ କ'ଣ ସ୍ୱସ୍ଥାନରୁ ଦୂରୀକୃତ ହେବ? ବିଲ୍ଦଦ ଆୟୁବଙ୍କୁ କହୁଛନ୍ତି, ଆଇବ ତୁମେ କ'ଣ ଭାବୁଛ ଯେ ତୁମ୍ଭକୁ ବିନାଶ କରିବା ପାଇଁ ଈଶ୍ୱର ତାହାଙ୍କର ବିଶ୍ୱକୁ ବ୍ୟବହାର କରିବେ? ଆପଣ ଜାଣିଥିବେ ବିଲ୍ଦଦ ପରମ୍ପରାଗତ ପ୍ରଥା ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ, ତେଣୁକରି ସେ ଭାବନ୍ତି ଯେକୌଣସି ବିଷୟ ଯାହାକି ଅତୀତରେ ସତ୍ୟ ବୋଲି ଗୃହୀତ ହୋଇଅଛି ତାହା ଆଜି ମଧ୍ୟ ଉତ୍ତମ। ଆଇବ ତୁମେ କ'ଣ ଭାବୁଛ ଯେ ତୁମେ ଏପରି କ୍ରୋଧ କରିବା ଦ୍ୱାରା ଓ ବାଗ୍ଯୁଦ୍ଧ କରିବା ଦ୍ୱାରା ତୁମ୍ଭର କ୍ଲେଶରୁ ଉଦ୍ଧାର ପାଇଯିବ? 5-8 ମଧ୍ୟରେ ଲେଖା ଅଛି, ହଁ, ଦୁଷ୍ଟର ଦୀପ୍ତି ନିଭାଯିବ ଓ ତାହାର ଅଗ୍ନିକଣା ନିସ୍ତେଜ ହେବ, ତାହାର ତମ୍ବୁରେ ଆଲୁଅ ଅନ୍ଧାର ହେବ ଓ ତାହାର ଉପରିସ୍ଥ ପ୍ରଦୀପ ନିଭାଯିବ, ତାହାର ସାମର୍ଥ୍ୟର ଗତି ସଙ୍କୁଚିତ ହେବ ଓ ତାହାର ନିଜ ମନ୍ତ୍ରଣା ତାହାକୁ ତଳେ ପକାଇବ, ସେ ଆପଣା ଚରଣ ଦ୍ୱାରା ଜାଲରେ ପଡ଼େ ଓ ସେ ଫାନ୍ଦ ଉପରେ ଗମନାଗମନ କରେ। ହଁ, ଏହା ସତ୍ୟ, ମାତ୍ର ଏହା ଆଇବଙ୍କ ଜୀବନ ନିମନ୍ତେ ପ୍ରଯୁଜ୍ୟ ନଥିଲା। ବିଲ୍ଦଦ କହନ୍ତି, ଆଇବ ତୁମ୍ଭେ ମାଛ ପରି ଜାଲରେ ଧରାଯାଇଅଛ, କିନ୍ତୁ ଆମେ ଏଥିନିମନ୍ତେ ଦାୟୀ ନୁହୁଁ। ଆମେମାନେ ଏଠାରେ ତୁମକୁ ସାହାଯ୍ୟ କରିବାକୁ ଅଛୁ, ମାତ୍ର ତୁମ୍ଭେ ଆମମାନଙ୍କ କଥା ଶୁଣୁନାହୁଁ। ତୁମ୍ଭେ ସେହି ପ୍ରକାର ଦୁର୍ଦ୍ଦଶାରେ ପଡ଼ିଅଛ ଯେହେତୁ ତୁମ୍ଭ ମଧ୍ୟରେ ଗୁପ୍ତ ପାପ ରହିଅଛି, ତେଣୁକରି ତୁମ୍ଭେ ଜାଲରେ ପଡ଼ିଅଛ। 9-10 ମଧ୍ୟରେ ଲେଖା ଅଛି, ଫାସ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ, ତାହା ପାଇଁ ଫାସ ଭୂମିରେ ଗୁପ୍ତ ଅଛି ଓ ପଥରେ ତାହା ପାଇଁ ଜନ୍ତା ଅଛି। ଦେଖନ୍ତୁ, ବିଲ୍ଦଦ ଆଇବଙ୍କୁ କହନ୍ତି, ଯଦି ତୁମ୍ଭେ ପାପ କରିନଥାନ୍ତ ତାହେଲେ ତୁମ୍ଭେ ଏଭଳି ଫାନ୍ଦରେ ପଡ଼ିନଥାନ୍ତ, କିନ୍ତୁ ତୁମ୍ଭେ ପାପ କରିଥିବାରୁ ଏଭଳି ଫାସରେ ପଡ଼ିଅଛ, ତେଣୁ ତୁମ୍ଭେ ତହିଁରୁ ଖସିଯାଇପାରିବ ନାହିଁ। 11-17 ଆମେ ଦେଖିବାକୁ ପାରୁଛୁ ଯେ ବିଲ୍ଦଦ କହୁଛନ୍ତି, ରୋଗ ଦୁଷ୍ଟର ଶରୀରକୁ ନଷ୍ଟ କରିବ। ଈଶ୍ୱରଙ୍କ ଅଗ୍ନି ତାହାର ବାସସ୍ଥଳୀକୁ ଧ୍ୱଂସ କରିବ ଓ ତାହାର ନାମ ପୃଥିବୀରୁ ଲୁପ୍ତ ହେବ। ତାହାର ପରିବାର ବିନଷ୍ଟ ହେବ। ସେ ପୁଅ କିଏବା ନାତି ପାଇପାରିବ ନାହିଁ। ତାହାର ଛାରଖାର ଅବସ୍ଥା ଭବିଷ୍ୟତ ବଂଶଧରକୁ ଆଶ୍ଚର୍ଯ୍ୟାନ୍ୱିତ କରିବ। ତେବେ ଏହି ସମସ୍ତ ବିଷୟ ଜଣେ ଦୁଷ୍ଟ ପ୍ରତି ପ୍ରଯୁଜ୍ୟ, ମାତ୍ର ଆଇବଙ୍କ ପ୍ରତି ନୁହେଁ। ଦେଖନ୍ତୁ, ଏହି ଲୋକମାନେ ଆଇବଙ୍କୁ ପରାମର୍ଶ ଦେବା ପାଇଁ ଚେଷ୍ଟା କରୁଅଛନ୍ତି, ମାତ୍ର ସେମାନେ ତାହା କରିବା ନିମନ୍ତେ ସମର୍ଥ ନୁହନ୍ତି। ବିଲଦଦ କହନ୍ତି, ଦୁଷ୍ଟମାନେ ବିଚାରିତ ହେବାକୁ ଯାଉଅଛନ୍ତି ଓ ସେମାନେ ଲୁପ୍ତ ହେବାକୁ ଯାଉଅଛନ୍ତି। ତାହା ସତ, ମାତ୍ର ଆଇବ ସେ ପ୍ରକାର ଦୁଷ୍ଟ ପ୍ରକୃତିର ଲୋକ ନୁହନ୍ତି ଯେ ତାହାଙ୍କ ପ୍ରତି ଏହା ପ୍ରଯୁଜ୍ୟ ହେବ। 18-20 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ ଆଲୁଅରୁ ଅନ୍ଧାରକୁ ତଡ଼ାଯିବ ଓ ଜଗତରୁ ଘଉଡ଼ାଯିବ। ଆପଣ ଲୋକଙ୍କ ମଧ୍ୟରେ ତାହାର ପୁତ୍ର କି ପୌତ୍ର ରହିବେ ନାହିଁ, କିମ୍ବା ତାହାର ପ୍ରବାସ ସ୍ଥାନରେ କେହି ରହିବେ ନାହିଁ। ଯେପରି ପୂର୍ବବର୍ତ୍ତୀ ଲୋକମାନେ ତାହାର ଦିନ ଲାଗି ଭୀତ ହୋଇଥିଲେ, ସେପରି ପଶ୍ଚାତବର୍ତ୍ତୀ ଲୋକମାନେ ଚମତ୍କୃତ ହେବେ। ନିଶ୍ଚୟ ଅଧାର୍ମିକର ବସତି ଏହିପରି ଓ ପରମେଶ୍ୱରଙ୍କୁ ନ ଜାଣିବା ଲୋକର ସ୍ଥାନ ଏହି। ତେବେ ଦୁଷ୍ଟର ବିଷୟ ନେଇ ଏହା ଏକ ରୂପକ ଛଳରେ ପ୍ରକାଶ କରାଯାଇଅଛି, ମାତ୍ର ଏହା ଆଇବଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଆଇବ ସେ ପ୍ରକାର ଦୁଷ୍ଟ ତାର କାର୍ଯ୍ୟ କରିନଥିଲେ, ଏପରିକି ବେଳେବେଳେ ଅନ୍ୟମାନଙ୍କ ଅପେକ୍ଷା ଦୁଷ୍ଟର ଅଧିକ ବଂଶଧର ଥାନ୍ତି। ତେବେ ଯଦିଓ ଏହି ସମୟରେ ଆଇବଙ୍କର କୌଣସି ସନ୍ତାନ ସନ୍ତତି ଜୀବିତ ନଥିଲେ, ମାତ୍ର ହତ ହୋଇଥିଲେ, କିନ୍ତୁ ଏହିପରି ଏକ ପରିସ୍ଥିତିରେ ଆଇବଙ୍କୁ ଏପରି କହିବା ବିଲଦଦ ପକ୍ଷେ ଅତି ନିଷ୍ଠୁରତା ଥିଲା। କିନ୍ତୁ ଆମେ ପରେ ଦେଖିବାକୁ ପାରିବା ଯେ ଈଶ୍ୱର ଆଇବଙ୍କ ଜୀବନରେ ସେହି ଅପୂରଣୀୟ କ୍ଷତିର ପୂରଣ କରିବାକୁ ଯାଇ ତାହାଙ୍କୁ ଆହୁରି ଅଧିକ ସନ୍ତାନ ସନ୍ତତିରେ ଆଶୀର୍ବାଦ ଯୁକ୍ତ କରିବାକୁ ଯାଉଅଛନ୍ତି। 21 ପଦରେ ଲେଖା ଅଛି, ନିଶ୍ଚୟ ଅଧାର୍ମିକତାର ବସତି ଏହିପରି ଓ ପରମେଶ୍ୱରଙ୍କୁ ନ ଜାଣିବା ଲୋକର ସ୍ଥାନ ଏହି। ତେଣୁ ଆମେ ଦେଖିବାକୁ ପାରୁଛୁ ଯେ ବିଲଦଦ ଦୁଷ୍ଟର ବିଷୟରେ ଏକ ବିବରଣୀ ପ୍ରଦାନ କରୁଅଛନ୍ତି। ସେ ଦୁଷ୍ଟର ସ୍ଥିତି ଓ ତାହାର ଅନ୍ତିମ ପରିଣତି ବିଷୟରେ ନେଇ ଏଠାରେ ପ୍ରକାଶ କରନ୍ତି। ସେଠାରେ ଆଇବଙ୍କୁ ଦୁଷ୍ଟ ସହିତ ତୁଳନା କରି ତାଙ୍କୁ କହନ୍ତି ଯେ ସେ ସେହି ଅନ୍ତିମ ସମୟରେ ଆସି ପହଞ୍ଚିଅଛନ୍ତି। ବାସ୍ତବିକ ଜଣେ ଯଦି ଆଇବଙ୍କ ପରିସ୍ଥିତି ପ୍ରତି ଲକ୍ଷ୍ୟ କରିବ, ତାହେଲେ ସେ କହିବ ଯେ ଆଇବଙ୍କର ପରିସ୍ଥିତି ଏହି ବିବରଣୀ ସହିତ ସମ୍ପୂର୍ଣ୍ଣ ଖାପ ଖାଉଅଛି। ମାତ୍ର ଏହି ବନ୍ଧୁମାନେ ଜାଣିପାରିଲେ ନାହିଁ ଯେ ଆଇବଙ୍କ ପ୍ରତି ଯାହା ଘଟିଅଛି ତାହା ଅନ୍ୟ କୌଣସି କାରଣରୁ ଘଟିପାରେ ବୋଲି। କିନ୍ତୁ ସେମାନେ ବିଶ୍ୱାସ କରିନେଇଥିଲେ ଯେ ଆଇବ ଦୁଷ୍ଟ ପ୍ରକୃତିର ଲୋକ ଓ ସେ କିଛି ଗୁପ୍ତ ପାପ ଛପେଇ ରଖିଛନ୍ତି, ଯଦ୍ୱାରା କି ତାହାଙ୍କ ପ୍ରତି ଏହିପରି ଦୁର୍ଦ୍ଦଶା ଘଟୁଅଛି। ମାତ୍ର ସେମାନେ ତାହାଙ୍କର ଏହି କ୍ଲେଶ ଭୋଗ କରିବାରେ ଅନ୍ୟ କୌଣସି କାରଣ ଅଛି ବୋଲି ବିଶ୍ୱାସ କରିପାରିଲେ ନାହିଁ। କିନ୍ତୁ ଆମେ 19 ପର୍ବରେ ଦେଖିବାକୁ ଯିବା ଯେ ଆଇବ ଯେତେବେଳେ ସେମାନଙ୍କୁ ପ୍ରତ୍ୟୁତ୍ତର ଦେଉଛନ୍ତି, ସେ କହିବାକୁ ଚାହାନ୍ତି ଯେ ତାହାଙ୍କର ଏହି କ୍ଲେଶ ଭୋଗ କରିବାରେ ଈଶ୍ୱରଙ୍କର ଅନ୍ୟ କିଛି ଅଭିମତ ରହିଅଛି ଓ ତହିଁର ଉତ୍ତର ମଧ୍ୟ ରହିଅଛି। ମାତ୍ର ତୁମମାନଙ୍କର ଏପ୍ରକାର ମନ୍ତବ୍ୟ ଦେବା ଉଚିତ ହୋଇନପାରେ। ଆସନ୍ତୁ ତାହେଲେ ବର୍ତ୍ତମାନ 19 ପର୍ବ ମଧ୍ୟକୁ ଯିବା। ଏହି 19 ପର୍ବରେ ବିଲଦଦଙ୍କ ପ୍ରତି ଆଇବଙ୍କର ପ୍ରତ୍ୟୁତ୍ତର କିପରି ଥିଲା ତାହା ଲକ୍ଷ୍ୟ କରିବାକୁ ଯିବା। ଆପଣ ଦେଖିବାକୁ ପାରିବେ ଯେ ଆଇବ ଯେଉଁ ଭୁଲଟି କରିବାକୁ ଆରମ୍ଭ କରୁଛନ୍ତି, ତାହା ହେଉଛି ଯେ ସେ ଜାଣନ୍ତି ସେମାନେ ଯାହା ସବୁ ତାହାଙ୍କ ବିରୁଦ୍ଧରେ କହୁଅଛନ୍ତି ତାହା ଭୁଲ, ମାତ୍ର ସେମାନଙ୍କର ଭୁଲ ତାହାଙ୍କୁ ଠିକ୍ ବୋଲି ଉପସ୍ଥାପିତ କରିପାରେ ନାହିଁ। ତାହାଙ୍କର ମନୋଭାବ ମଧ୍ୟ ଭୁଲ। ଏହି ସମୟରେ ଈଶ୍ୱରଙ୍କ ବିଷୟ ନେଇ ତାହାଙ୍କ ମନରେ ଏକ ଭୁଲ ଚିନ୍ତାଧାରା ଥିଲା। ଦେଖନ୍ତୁ 19 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଏଥିରେ ଆଇବ ଉତ୍ତର କରି କହିଲା, ତୁମେମାନେ କେତେକାଳ ମୋ ପ୍ରାଣକୁ ବିରକ୍ତ କରିବ ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ। ଆଇବଙ୍କର ବନ୍ଧୁମାନେ ଆଇବଙ୍କର ସମସ୍ତ କଥାକୁ ଅଗ୍ରାହ୍ୟ କରି ତାହାଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରୁଥିଲେ। 19 ପର୍ବର 3 ପଦରେ ଲେଖା ଅଛି, ତୁମେମାନେ 10 ଥର ମୋତେ ତିରସ୍କାର କରି ସାରିଲଣି। ମୋ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମେମାନେ ଲଜ୍ଜିତ ହେଉନାହଁ। ଆପଣ ଦେଖନ୍ତୁ, ସେମାନେ ଯେତେ ଅଧିକ ବାକ୍ଯୁଦ୍ଧ କଲେ ସେତେ ଅଧିକ ଆଇବଙ୍କଠାରୁ ଦୂରେଇ ଦୂରେଇ ଗଲେ। ସେମାନେ ଠିକ୍ ନଥିଲେ କି ଆୟୁବ ମଧ୍ୟ ସେମାନଙ୍କ ସହିତ ଏହିପରି ବାଗ୍ଯୁଦ୍ଧ କରିବା ଦ୍ୱାରା ଠିକ୍ କରିନଥିଲେ। ଆୟୁବ ଭାବିଲେ ଯେହେତୁ ସେମାନଙ୍କର ଚିନ୍ତାଧାରା ଭୁଲ, ତାହେଲେ ତାହାଙ୍କର ଚିନ୍ତାଧାରା ଠିକ୍ ହେବ। ଯଦି ଆୟୁବଙ୍କର ବିବେକ ଓ ତାହାଙ୍କର ଜୀବନ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଖୋଲା ରହିଅଛି, ତାହେଲେ ସେ କ'ଣ କରିବାର ଉଚିତ ଥିଲା? ସେ କୌଣସି ଯୁକ୍ତିତର୍କ ନ କରି ନୀରବ ରହିବାର ଉଚିତ ଥିଲା। ସେ ସେହିସବୁ ଶୁଣି ସହିଯିବାର ଉଚିତ ଥିଲା। ମାତ୍ର ଆୟୁବ ନିଜର ଆତ୍ମପକ୍ଷ ସମର୍ଥନ କରିବାକୁ ଯାଇ ଓ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ଯାଇ ବଡ଼ ଭୁଲ କରିବସିଲେ। 19 ପର୍ବର 4 ପଦରେ ଲେଖା ଅଛି, ହେଉ ମୁଁ ଭ୍ରମ କରିଅଛି, ମୋର ଭ୍ରମ ମୋ ସଙ୍ଗେ ଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ, ମୁଁ ଭୁଲ କରିଅଛି କି ନାହିଁ ତାହା ମୁଁ ଜାଣେ, ମାତ୍ର ଅନ୍ୟ କେହି ଜାଣେ ନାହିଁ। ଦେଖନ୍ତୁ, ତାହାଙ୍କର ବନ୍ଧୁମାନେ ତାହା ଖୋଜି ବାହାର କରିବା ନିମନ୍ତେ ସମର୍ଥ ହେଲେ ନାହିଁ, ଓ ଯାହା ଜଣାଯାଏ ସେ ନିଜେ ନିଜର କୌଣସି ଭୁଲକୁ ଜାଣିନଥିଲେ। ପ୍ରିୟ ବନ୍ଧୁ, ଅନେକ ସମୟରେ ଆମେ ନିଜର ଭୁଲ ପ୍ରତି ସାବଧାନ ହୋଇନଥାଉ କି ତାହା ଜାଣିନଥାଉ। ଆମେ ନିଜର ଭୁଲ ପ୍ରତି ଅନ୍ଧ ହୋଇଯାଇଥାଉ। ଆମେ ନିଜର ଭୁଲକୁ ଦେଖିବା ନିମନ୍ତେ ସମର୍ଥ ହୋଇନଥାଉ। ଆୟୁବ ମଧ୍ୟ ସେହିପରି ଜଣେ ବ୍ୟକ୍ତି ଥିଲେ ଯିଏକି ନିଜର ଅନେକ ଭୁଲ ପ୍ରତି ଅନ୍ଧ ହୋଇଯାଇଥିଲେ। 19 ପର୍ବର 5 ଓ 6 ପଦରେ ଏହିପରି ଲେଖା ଅଛି, ଯେବେ ତୁମେମାନେ ନିତାନ୍ତ ମୋ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋ ବିରୁଦ୍ଧରେ ମୋ ଗ୍ଲାନିର ପ୍ରତିବାଦ କରିବ, ତେବେ ଜାଣ ଯେ ପରମେଶ୍ୱର ମୋ ବିଷୟରେ ବିପରୀତ କରିଅଛନ୍ତି ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି। ବିଲଦତ୍ କହିଥିଲେ ଯେ ଆୟୁବ ସେହି ଫାସ ଆଡ଼କୁ ନିଜେ ଅଗ୍ରସର ହେଉଅଛନ୍ତି, ଅର୍ଥାତ୍ ସେ ନିଜେ ନିଜର ପାପ ଲାଗି ସେହି ଫାସରେ ପଡ଼ିଛନ୍ତି। ମାତ୍ର ଆୟୁବ ଏଠାରେ କହନ୍ତି ଯେ ଈଶ୍ୱର ତାହା ମୋ ପ୍ରତି ଘଟାଇଛନ୍ତି ଓ ସେ ତହିଁର କୌଣସି କାରଣ ମୋତେ ଜଣାଇ ନାହାନ୍ତି। ତେବେ ଆୟୁବଙ୍କର କହିବା ଅନୁଯାୟୀ ଏହା କ'ଣ ସତ ନୁହେଁ କି? ହଁ, ବାସ୍ତବିକ। ମାତ୍ର ତାହାଙ୍କର ବନ୍ଧୁମାନେ ପୂରାପୂରି ନିଶ୍ଚିତ ଯେ ସେମାନଙ୍କର କାରଣଟି ସତ। ବର୍ତ୍ତମାନ ଆୟୁବ ତାହାଙ୍କର ବନ୍ଧୁମାନଙ୍କ ସହିତ ତାହାଙ୍କ ବିଷୟ ନେଇ ଆଲୋଚନା କରୁଅଛନ୍ତି। 19 ପର୍ବର 7 ପଦରୁ 11 ପଦ ମଧ୍ୟରେ ଏହିପରି ଲେଖା ଅଛି, ଦେଖ ମୁଁ ଅନ୍ୟାୟ ପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉନାହିଁ। ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ। ସେ ମୋ ପଥ ରୁଦ୍ଧ କରିଅଛନ୍ତି, ତହୁ ମୁଁ ଯାଇନପାରେ ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି। ସେ ମୋ ଗୌରବ ବସ୍ତ୍ର କାଢ଼ି ପକାଇଅଛନ୍ତି ଓ ମୋ ମସ୍ତକରୁ ମୁକୁଟ ନେଇଅଛନ୍ତି। ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି ଓ ସେ ମୋର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି। ମଧ୍ୟ ସେ ମୋ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି ଓ ସେ ମୋତେ ଆପଣାର ଜଣେ ବିପକ୍ଷ କରି ଗଣନା କରନ୍ତି। ସେ କହନ୍ତି ଯେ ଈଶ୍ୱର ତାହାଙ୍କ ପ୍ରତି ଅତି ନିଷ୍ଠୁର ଆଚରଣ କରୁଅଛନ୍ତି ଓ ଏଥିନିମନ୍ତେ ନିଶ୍ଚିତ କିଛି କାରଣ ରହିଅଛି। ତେବେ ତାହାଙ୍କର ବନ୍ଧୁମାନେ ତାହାଙ୍କୁ ଯେଉଁ କାରଣ ନେଇ ଦୋଷାରୋପ କରନ୍ତି, ତାହାଠାରୁ ଈଶ୍ୱରଙ୍କ ଅଭିମତ ନିଶ୍ଚିତ ଭାବେ ଭିନ୍ନ। ମାତ୍ର ଆୟୁବ ସ୍ୱୀକାର କରନ୍ତି ଯେ ସେହି ଉଦ୍ଦେଶ୍ୟ କ'ଣ ତାହା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ। ଏହାପରେ ସେ କହନ୍ତି ଯେ ତାହାଙ୍କର ଭାଇମାନେ କିପରି ତାହାଙ୍କୁ ପରିତ୍ୟାଗ କଲେ, ତାଙ୍କର ପରିଚିତ ବ୍ୟକ୍ତିମାନେ ତାହାଙ୍କଠାରୁ ଦୂରେଇ ଯାଇଅଛନ୍ତି, ତାଙ୍କର ବନ୍ଧୁମାନେ ତାହାଙ୍କୁ ଭୁଲି ଯାଇଅଛନ୍ତି, ତାହାଙ୍କର ଗୃହ ନିବାସୀମାନେ ଓ ଦାସୀମାନେ ତାହାଙ୍କୁ ଅଜଣା ଲୋକ ପରି ଗଣନା କରନ୍ତି, ତାହାଙ୍କର ଭୃତ୍ୟମାନେ ତାହାଙ୍କର ଡାକରା ଶୁଣନ୍ତି ନାହିଁ ଓ ତାଙ୍କର ସ୍ତ୍ରୀ ତାହାଙ୍କ ପ୍ରତି ବିଦେଶିନୀ ହୋଇଅଛି, ଏପରିକି ଯୁବା ପିଲାମାନେ ତାହାଙ୍କୁ ତୁଚ୍ଛ କରିଅଛନ୍ତି। ଏହା ସେ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆହୁରି କହନ୍ତି, ମୋର ମାଂସ ଓ ଚର୍ମରେ ମୋର ଅସ୍ଥି ଲାଗିଯାଇଅଛି। ସେ ଏହିପରି ଭାବେ ତାହାଙ୍କର ବନ୍ଧୁମାନଙ୍କଠାରୁ ସେମାନଙ୍କର ଦୟା ଭିକ୍ଷା କରନ୍ତି। 23ରୁ 24 ପଦ ମଧ୍ୟରେ ଲେଖା ଅଛି, ଆହା ଏବେ ମୋ କଥା ସବୁ ଯେବେ ଲେଖାଯାଆନ୍ତା, ଆହା ତାହା ସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା, ଯେବେ ଲୌହ ଲେଖନୀ ଓ ସିସା ଦ୍ୱାରା ସଦାକାଳ ପାଇଁ ତାହା ସବୁ ପାଷାଣରେ ଖୋଦିତ ହୁଅନ୍ତା। ସେ ଚାହାନ୍ତି ତାହାଙ୍କର ଏହି ସମସ୍ତ ବାକ୍ୟ ଯେପରି ଲେଖାଯାଇ ପୁସ୍ତକରେ ସ୍ଥାନ ପାଆନ୍ତା। ସେ ଚାହାନ୍ତି ତାଙ୍କର ସବୁଠାରୁ ଦୁଷ୍ଟ ଶତ୍ରୁ ଯେପରି ସେହି ସମସ୍ତକୁ ଲେଖୁ। ସେ ଚାହାନ୍ତି ସେହିସବୁ ଯେପରି ପ୍ରସ୍ତର ମଧ୍ୟରେ ଖୋଦିତ ହେଉ, ଯେପରି ସେ କହିପାରିବେ, ଦେଖ ଏହିସବୁ ବିଷୟ ଯାହାକି ମୋର ଶତ୍ରୁ ମୋ ବିଷୟ ନେଇ ପ୍ରକାଶ କରେ ଓ ସେ ମୋତେ ପ୍ରଶଂସା କରିବାକୁ ଅଛି। ଆପଣ କ'ଣ ଚାହିଁବେ ଆପଣଙ୍କର ଜୀବନକୁ ଆପଣଙ୍କର ଶତ୍ରୁ ଲେଖୁ ବୋଲି? କେବେ ନୁହେଁ, ମୁଁ ମଧ୍ୟ ତାହା ଚାହେଁ ନାହିଁ। ଏପରିକି ମୋର ସବୁଠାରୁ ଉତ୍ତମ ବନ୍ଧୁ ତାହା ଲେଖୁ ବୋଲି ମୁଁ ଚାହେଁ ନାହିଁ। ମାତ୍ର ମୁଁ ଚାହେଁ ମୋର ଜୀବନୀ ଈଶ୍ୱରଙ୍କ ଦୃଷ୍ଟିରେ ଗୃହୀତ ହେଉ, ଯେଉଁଠାରେ ଏହା ବାସ୍ତବରେ ସତ୍ୟ ବୋଲି ବିବେଚିତ ହେବ, ଯାହାକି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ବର୍ତ୍ତମାନ ଆୟୁବ ତାହାଙ୍କର ମହାନ ବିଶ୍ୱାସର ବିଷୟକୁ ପ୍ରକାଶ କରିବାକୁ ଯାଉଅଛନ୍ତି। 25-27 ପଦ ମଧ୍ୟରେ ଏହିପରି ଲେଖା ଅଛି, ମାତ୍ର ମୁଁ ଜାଣେ ଯେ ମୋହର ମୁକ୍ତିକର୍ତ୍ତା ଜୀବିତ ଅଛନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ। ପୁଣି ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି, ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋର ଚକ୍ଷୁ ତାହାଙ୍କୁ ଦେଖିବ ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି। ଯେତେବେଳେ ଆଇବ ଅସୁସ୍ଥ ହୋଇପଡ଼ିଲେ ଓ ସେହି କ୍ଲେଶ ସବୁକୁ ଚିନ୍ତା କରି ଦୁଃଖରେ ଭାଙ୍ଗି ପଡ଼ିଲେ, ସେତେବେଳେ ସେ ମରିବାକୁ ଶ୍ରେୟସ୍କର ବୋଲି ବିବେଚନା କଲେ, ଯାହାକି ତାହାଙ୍କୁ ଏହି ସମସ୍ତ ସମସ୍ୟାରୁ ମୁକ୍ତ କରିଦେଇପାରିବ ଓ ସେ ମଧ୍ୟ ମରିବେ ବୋଲି ଜାଣିଥିଲେ, ଆଉ ତାହା ଅତି ସ୍ପଷ୍ଟ। ମାତ୍ର ସେ ଜାଣିଥିଲେ ଯେ ସେ ପୁନର୍ବାର ମୃତ୍ୟୁରୁ ଉତ୍ଥିତ ହେବେ। ସେ ଜାଣିଥିଲେ ଯେ ସେ ତାହାଙ୍କର ମାଂସମୟ ଶରୀରରେ ଈଶ୍ୱରଙ୍କୁ ଦେଖିବେ। ସେ ଜାଣିଥିଲେ ଯେ ଏପରିକି ତାହାଙ୍କର ମୃତ୍ୟୁ ପରେ କୀଟ ତାହାଙ୍କର ମାଂସମୟ ଶରୀରକୁ ବିନଷ୍ଟ କଲେ ମଧ୍ୟ ସେ ତାହାଙ୍କର ମାଂସମୟ ଶରୀରରେ ଈଶ୍ୱରଙ୍କୁ ଦେଖିବେ। ସେ ମୃତମାନଙ୍କର ପୁନରୁତ୍ଥାନ ଉପରେ ବିଶ୍ୱାସ କରିଥିଲେ। ପ୍ରିୟ ବନ୍ଧୁ, ଆମମାନଙ୍କର ଏହି ଶରୀର ମୃତ୍ତିକାରେ ଲୀନ ହେବାକୁ ଯାଉଅଛି। ଖ୍ରୀଷ୍ଟଙ୍କଠାରେ ଥାଇ ଯେଉଁମାନେ ମରିଥିବେ ସେମାନେ ଶରୀରରେ ଶୋଇ ରହିବେ, ମାତ୍ର ସେମାନଙ୍କର ଆତ୍ମା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କ ନିକଟକୁ ତାହାଙ୍କ ସହିତ ରହିବା ନିମନ୍ତେ ଚାଲିଯିବ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ଆୟୁବ ପୁନର୍ବାର ଏହିପରି ଏକ ମହାନ ଉକ୍ତି ପ୍ରକାଶ କରି ତାହାଙ୍କର ବନ୍ଧୁମାନଙ୍କ ନିକଟରେ ନିବେଦନ କରନ୍ତି। 28-29 ପଦରେ ଏହିପରି ଲେଖା ଅଛି, ମୋଠାରେ ମୂଳ କଥା ଦେଖାଯିବାରୁ ଯେବେ ତୁମେମାନେ କୁହ ଆମ୍ଭେମାନେ କି ରୂପେ ତାହାକୁ ତାଡ଼ନା କରିବା, ତେବେ ତୁମେମାନେ ଖଡ଼ଗ ବିଷୟରେ ଭୀତ ହୁଅ, କାରଣ କୋପ ଖଡ଼ଗ ରୂପ ଶାସ୍ତି ଆଣିବ, ତହିଁରେ ବିଚାର ଯେ ଅଛି ତାହା ତୁମେମାନେ ଜାଣିପାରିବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆୟୁବ କହନ୍ତି, ତୁମେମାନେ ମୋତେ ଯାହାସବୁ କହି ଦୋଷାରୋପ କରୁଅଛ, ତହିଁ ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଯେ ବିଚାରିତ ହେବ, ଏହି ଭୟ କ'ଣ ତୁମମାନଙ୍କର ନାହିଁ? ମାତ୍ର ସେମାନଙ୍କର ସମସ୍ତ ପ୍ରକାର ଦୋଷାରୋପ ସତ୍ତ୍ୱେ ଆୟୁବ ତାହାଙ୍କର ବିଶ୍ୱାସ ଈଶ୍ୱରଙ୍କଠାରେ ରଖିଅଛନ୍ତି। ସେ ବିଶ୍ୱାସ କରନ୍ତି ଯେ ସେହି ଉଦ୍ଧାରକର୍ତ୍ତା ଆଗମନ କରୁଅଛନ୍ତି ଓ ସେ ନିଜେ ସେହି ଉଦ୍ଧାରପ୍ରାପ୍ତମାନଙ୍କ ମଧ୍ୟରୁ ଜଣେ ବୋଲି ଗଣିତ ହୋଇଅଛନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ଆମମାନଙ୍କର ସେହିପରି ଦୃଢ଼ ବିଶ୍ୱାସ ଅଛି କି? ଯଦି ଅଛି ତାହେଲେ ଆମମାନେ ନିଶ୍ଚିତ ଭାବେ ବିଜୟୀ ହେବା। ଆମମାନେ ନିଶ୍ଚିତ ଭାବେ ସେହି କ୍ଲେଶ ଉପରେ ଜୟୀ ହେବା, ଶୈତାନର ସମସ୍ତ ପ୍ରକାର ପରୀକ୍ଷା ଓ ପ୍ରଲୋଭନ ଉପରେ ବିଜୟୀ ଜୀବନଯାପନ କରିପାରିବା। କ୍ଲେଶ ଆମମାନଙ୍କ ଜୀବନକୁ ପ୍ରଭୁଙ୍କଠାରୁ ଦୂରକୁ ନେଇଯିବ ନାହିଁ। କ୍ଲେଶ ଆମମାନଙ୍କୁ ପ୍ରଭୁଙ୍କଠାରୁ ବିଚ୍ଛିନ୍ନ କରିବ ନାହିଁ, ମାତ୍ର ଏହା ଆମମାନଙ୍କୁ ଅଧିକରୁ ଅଧିକ ତାହାଙ୍କ ସହିତ ସଂଯୁକ୍ତ କରାଇବ, ଯଦି ଆମେ ସେହି ଉଦ୍ଧାରକର୍ତ୍ତାଙ୍କୁ ଆମମାନଙ୍କ ଜୀବନରେ ସାଥୀ କରିବା, ସେହି ପରିତାଣକର୍ତ୍ତାଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ଗ୍ରହଣ କରିବା। ହଁ, କ୍ଲେଶ ମନୁଷ୍ୟକୁ କଠିନ କରିପାରେ କିମ୍ବା ମନୁଷ୍ୟକୁ ତରଳାଇ ଦେଇପାରେ। କିନ୍ତୁ ଏହା ହୁଏତ ଦୁଷ୍ଟମାନଙ୍କୁ କଠିନ କରାଇପାରେ, ମାତ୍ର ଯେଉଁମାନେ ଈଶ୍ୱରଙ୍କର ସନ୍ତାନ, ଯେଉଁମାନେ ଉଦ୍ଧାରପ୍ରାପ୍ତ, ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ନିଜ ଜୀବନକୁ ସମର୍ପଣ କରିଅଛନ୍ତି, ସେମାନେ କେବେ ହେଲେ କଠିନ ହୋଇ ରହିପାରିବେ ନାହିଁ, ସେମାନେ ତରଳିଯିବେ। ସମୟ ଆସୁଅଛି ଆଇବ ମଧ୍ୟ ତରଳିଯିବେ। ବାସ୍ତବରେ କେତେ ଚମତ୍କାର ବିଷୟ ଆଇବ ଏଠାରେ ପ୍ରକାଶ କରନ୍ତି। ସମସ୍ତ ପ୍ରକାର କ୍ଲେଶ ଏବଂ ସମସ୍ୟା ସତ୍ତ୍ୱେ ମଧ୍ୟ ଆଇବ ବିଶ୍ୱାସରେ ସ୍ଥିର। ପ୍ରଭୁ ଆମମାନଙ୍କ ଜୀବନରୁ ସେହି ପ୍ରକାର ବିଶ୍ୱାସ ଚାହାନ୍ତି। ଏହା ନୁହଁ ଯେ ଆମମାନେ ସବୁବେଳେ ଖୁସି ଆନନ୍ଦରେ ରହିବା, ମଜା କରିବା ଆଉ କହିବା ଯେ ହଁ ପ୍ରଭୁ ତୁମେ ବହୁତ ଭଲ, ପ୍ରଭୁ ତୁମର ଧନ୍ୟବାଦ ହେଉ, ତୁମର ପ୍ରଶଂସା ହେଉ, ବାସ୍ତବରେ ତୁମେ ଅତି ଉତ୍ତମ। ମାତ୍ର ଯେତେବେଳେ ସମସ୍ୟା ଆସେ, ପ୍ରଭୁ କିଛି ନୁହନ୍ତି, ପ୍ରଭୁ ମୋ ପାଇଁ କ'ଣ କରିଛନ୍ତି, ପ୍ରଭୁ ମୋ ପାଇଁ କେବଳ ଦୁଃଖ ଘଟାଉଛନ୍ତି, ମୁଁ ପ୍ରଭୁଙ୍କୁ ଦୃଢ଼ ରୂପେ ଧରିଅଛି, ମୁଁ ପ୍ରଭୁଙ୍କର କାର୍ଯ୍ୟ କରୁଅଛି, ମୁଁ ପ୍ରଭୁଙ୍କ ନିମନ୍ତେ ଯଥେଷ୍ଟ ସମୟ ଦେଉଅଛି, ମାତ୍ର ତଥାପି ପ୍ରଭୁ ମୋ ପ୍ରାର୍ଥନା ଶୁଣୁନାହାନ୍ତି, ପ୍ରଭୁ ମୋତେ ଦୁଃଖରେ ପକାଉଛନ୍ତି। ଅନେକ ସମୟରେ ଏ ପ୍ରକାର ମଧ୍ୟ କଥା ଆମେ କହିଥାଉ, ମାତ୍ର ଆମେ ଜାଣି ରଖିବା ଉଚିତ ଯେ ପ୍ରଭୁ କ୍ଲେଶ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହନ୍ତି, କ୍ଲେଶ ମଧ୍ୟ ଦେଇ ସେ ଆମମାନଙ୍କୁ ଆନନ୍ଦ ଦିଅନ୍ତି, କ୍ଲେଶ ମଧ୍ୟ ଦେଇ ସେ ଆମମାନଙ୍କୁ ଧୈର୍ଯ୍ୟ ଦିଅନ୍ତି, କ୍ଲେଶ ମଧ୍ୟ ଦେଇ ସେ ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି। ତେଣୁ ଏହି ସମସ୍ତ ପ୍ରକାର ପରିସ୍ଥିତି ମଧ୍ୟରେ ଆମେ ଈଶ୍ୱରଙ୍କୁ ଧରି ରଖିବା ଉଚିତ ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାଙ୍କଠାରେ ସ୍ଥିର ରହିବା ଉଚିତ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদ। আপনার যদি প্রভু যীশুঙ্কর বাক্য বিষয়ে ও তাহার প্রেম বিষয়ে অধিক জাঁয়া চাহিদি যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখুন odiattv@radio882.com। তবে আজ এইখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।